ଉନ୍ନତ ପାଣି ଫୋଟକା ଟଳ ମଳ ହେଉଛି, କେତେବେଳେ ଫାଟି ଯିବ ସେ ଅବା କିଏ ଜାଣିଛି। ଜୀବନ ତ ପାଣି ଫୋଟକା ଟଳ ମଳ ହେଉଛି, କେତେବେଳେ ଫାଟି ଯିବ ସେ ଅବା କିଏ ଜାଣିଛି। ଏ କଥା ମଣିଷ ମନ ତ ନୀତି ଭୁଲି ଯାଉଛି, ଭାବୁଛି ସେ କୋଳି ଖାଇକି କୋଳି ମଞ୍ଜି ପୋତିଛି। ମଣିଷ ଜାଣିଛି ଜୀବନ ତାର ଅଢ଼େଇ ଦିନ, ତଥାପି ଗୋଟିଏ ରାତିରେ ଦେଖେ ଲକ୍ଷେ ସପନ। କବଳିତ କରି ରଖିଛି ତାକୁ ମାୟା ବନ୍ଧନ, ସବୁ ଭୁଲି ଯାଇ କେବଳ କରେ ଧନ ଅର୍ଜନ। ଉଡନ୍ତା ପକ୍ଷୀର ଛାଇଟି ପରି ଏହି ଜୀବନ, ଏହି ଅଛି ଏହି ରାହିଟି କାହିଁ ହୁଏ ଜେଲିନ। ଉଡନ୍ତା ପକ୍ଷୀର ଛାଇକୁ ଚାହିଁ ଭାବୁଛି ମନ, ସେ ଛାଇ ସଙ୍ଗରେ ଯୋଡ଼ିବ ବୋଲି ପ୍ରୀତି ବନ୍ଧନ। ଜୀବନଟା ବେଳା ଭୂଇଁରେ ଗୋଟେ ବାଲିର ଘର, ଗୋଟିଏ ଲହଡ଼ି ଆସିଲେ ଚିହ୍ନ ନଥିବ ତାର। ମଣିଷ ଭାବୁନି ଜୀବନ ତାର ଏତେ ଅସାର, ସ୍ୱର୍ଗକୁ ଶିଢ଼ି ବାନ୍ଧିବ ବୋଲି କରେ ବିଚାର। ଶିଶୁ ହାତରେ ଗୋଟେ କାଚ ଖେଳଣା, ହାତରୁ ଖସିଲେ ଘଡ଼ିକେ ହୋଇଯିବ ସେ ଚୁନା। ଶିଶୁ ଠାରୁ ବେଶୀ ନିର୍ବୋଧ ଏଇ ମଣିଷ ସିନା, ହିତବାଣୀ ଯେତେ ଶୁଣିକି ସିଏ ହୁଏ ଅଶୁଣା। ଭବ ସାଗରେ ଗୋଟେ ଶୁଣାଇଲି ସି, ଶୁଣେଲି ସପନ ସୁଅରେ ନୀତି ଯାଉଛି ଭାସି। ଭାବେ ନା ଯେ କାଳ ଧୀବର ଜାଲ ଧରି ଜଗିଛି, କେତେବେଳେ ଧରି ନେବ ସେ ଅବା କିଏ ଜାଣିଛି। ନଟା କଳାକାର ଯେ ଭବ ରଙ୍ଗ ମଞ୍ଚରେ, ରଙ୍ଗ ପୋଛି ଯିବ ବାହୁଡ଼ି ଅଭିନୟ ଶେଷରେ। ଏକଥାକୁ ଦେବେ ମଣିଷ ହାଏ ଭାବନ୍ତା ଥରେ, ଦେଖେଇ ହେବାର ସ୍ୱଭାବ ଠାରୁ ରହନ୍ତା ଦୂରେ। ସଉଦା ସାରି ଯିବାକୁ ହେବ, ସଉଦା ସରିଲେ ନିମିଷେ ଦଣ୍ଡେ କିଏ ରଖିବ। ଯିଏ ଦୁନିଆକୁ ଆସିଛି ତାକୁ ଯିବାକୁ ହେବ, ଏମିତି ଅସାର ଜୀବନେ ପୁଣି ଏତେ ଯେ ଲୋଭ। ପାଚିଲା ଫଳ ଯେ ଗଛ ଡାଳେ ଝୁଲୁଛି, କେତେବେଳେ ଖସି ପଡିବ ଅବା କିଏ ଜାଣିଛି। ଅସମୟେ ଅବା ସମୟେ ବା ବତାସ ଅଛି, ବତାସ ତ କଞ୍ଚା ପାଚିଲା ପୁଣି ବୁଝେ ନା କିଛି। ଗୋଟେ ପାହାଡ଼ି ନଈ ଭାରି ଫୁଲେଇ, କୂଳ ଲଙ୍ଘି ବିଲ ବଣରେ ପଶି ଯାଉଛି ବହି, ଭୁଲି ଯାଉଛି ସେ ବସାକୁ ଜମା ଭରସା ନାହିଁ। ବରସା ନହେଲେ ପାଲଟି ଯିବ ସେ ମଲା ନଈ, ଜୀବନ ତ ପାଣି ଫୋଟକା ତଳ ମଳ ହେଉଛି, କେତେବେଳେ ଫାଟି ଯିବ ସେ ଅବା କିଏ ଜାଣିଛି।